ନମସ୍କାର, ଆମର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଭରିଦେବ। ଆଜି ହିଁ ଶୁଣନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট মধুর নামে শুভেচ্ছা জনায়ে। আজর এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত জনায়ে। আপনার সহযোগ নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে, কিন্তু সে চাহিদা আপনার দৃঢ় বিশ্বাস। হ্যাঁ, আহরি আমি বিশেষ খুশি যে আপনার নিজে এই কার্যক্রম শুণবা সঙ্গে সঙ্গে অন্য মানুষ শুণাইবার উৎসাহিত করুত। প্রভু আপনার আশীর্বাদ করতু, আহরি আত্মিক জীবনের বর্ধিষ্ণু করা। আসন্তু প্রভুঙ্কর বাক্য মধ্যকু যাওয়া পূর্বরু সংক্ষেপে প্রার্থনা করিবা। পবিত্র প্রভু, তোমার পবিত্র নামর ধন্যবাদ করুছি, তোমার প্রশংসা করুছি সুন্দর সময় পাই, সুন্দর সুযোগ পাই। হ্যাঁ পবিত্র প্রভু, জগতর সমস্ত ব্যস্ততা মধ্যে তুমি আমাকে কড়াই আনিছ কিছু সময় ধরে তোমার বাক্য অধ্যয়ন তথা শ্রবণ করা। প্রভু, আমি যেতিক সময় ধরে তোমার বাক্য অধ্যয়ন করিবু বা শ্রবণ করিবু, সেথি নিমন্তে তুমি আমাকে ধীর স্থির চিত দান কর। তোমার বাক্য মধ্য দিয়ে প্রভু তুমি আমাদের সহিতরে কথা কুহ। আজ যে শ্রোতা বন্ধু মানে প্রভু তোমার সেই আশীর্বাদ ভিক্ষা করিবার অপেক্ষার অছন্তি, প্রত্যেককে তোমার স্বর্গীয় আশীর্বাদ এবং অনুগ্রহে পরিপূর্ণ কর। প্রত্যেক হৃদয়ের তোমার বাক্য মধ্যে দিয়ে প্রভু তুমি কথা কুহ, প্রত্যেকর সমস্যা তুমি সমাধান কর, প্রত্যেকর প্রার্থনা শুনে প্রভু তুমি উত্তর দিও, প্রত্যেকর জীবন দ্বারা তুমি গৌরবান্বিত হু। শয়তান সমস্ত প্রকার বাধা বিঘ্ন প্রতিবন্ধককে তুমি এড়াই দিই তোমার বাক্য শুণবার সুযোগ প্রভু তুমি আমাকে দিও। এই সমস্ত প্রার্থনা প্রিয় প্রভু যীশু নামে মাগুছ, আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যিবা। আজি আমি যোহন লিখিত সুসমাচারর বার পর্বর বার পদরু আরম্ভ করি ছবিশ পদ পর্যন্ত অধ্যয়ন করিবা নিমন্তে যিবা। তেবে আমি প্রত্যেকটি পদকু পাঠ করিবাকু যিবা নাহি, মাত্র কেতক মুখ্য পদ উপরে টিকে দৃষ্টি দেবা, যদ্বারা আমি কম সময় মধ্যে অধিক অধিক বিষয় জাণিবা নিমন্তে সমর্থ হয়ে পারি। তবে আজ আমি যীশুঙ্কর জিরুসালাম মধ্যকু যাত্রা করিবা নেই দেখিবাকু যিবা, যাহাকু এক বিজয়ের যাত্রা বলি কুহা যায়। ও এহা সেই নিস্তার পর্বর পূর্বরু অর্থাৎ সেই শেষ সপ্তাহ মধ্যে ঘটিতিলা। তবে এই যাত্রা করিবা সময়রে কোন কোন ঘটিলা তাহা আজি আমি দেখিবা। দেখন্তু বার পর্বর বার ও তের পদরে এইপরি লেখা আছে, তহিঁয়ার দিন পর্বক আসিথিবা বহু সংখ্যক লোক যীশু জিরুসালামকু আসুছন্তি বলি শুনি খজুরী বাহুঙ্গা ঘেনি তাহাঙ্কু ভেটিবা নিমন্তে বাহারি গলে ও উচ্চস্বরে কহিবাকু লাগিলে, হোসান্না, প্রভুঙ্ক নামরে যে আসুছন্তি সে ধন্য, ধন্য ইস্রায়েলর রাজা। দেখন্তু যীশু নিস্তার পর্বর পূর্বরু সেই জিরুসালামকু যাত্রা করুছন্তি, ও এই সময়রে বহু সংখ্যক লোক যে কি সেই নিস্তার পর্ব পালন করা জেরুসালামকে আসলে সেমানে খজুরী বাহুঙ্গা ধরি যীশুঙ্কু ভেটিবাকু যাওছন্তি ও তাহাঙ্কু ইস্রায়েলর রাজা রূপে অভিনন্দন জ্ঞাপন করুছন্তি। আপনার জানিথিবে যে যীশু যেতেবেলে জন্মগ্রহণ করিথিলে সেতেবেলে পণ্ডিত মানে আসি পচারিথিলে জিহুদীমানকো যে রাজা জন্মগ্রহণ করিছন্তি সে কেউঠারে, অর্থাৎ সে তাহাঙ্কর জন্ম সময়রে পণ্ডিত মানক দ্বারা রাজা রূপে ঘোষিত হইতিলে ও এঠারে তাঙ্কর মৃত্যু পূর্বরু সে রাজা রূপে ঘোষিত হচ্ছন্তি। কিন্তু আপনার দেখন্তু সে লোকমানক তরফরু রাজা রূপে আখ্যা পাউছন্তি, মাত্র এহা পরে সেমানে তাহাঙ্কু মধ্য অগ্রাহ্য কলে, সেমানে তাহাঙ্কু ক্রুশরে চড়াইলে। বর্তমান সে আউ সেমানক সহিত মিশু নাহান্তি কি শিক্ষা দেউনাহান্তি, কারণ সে আউ বর্তমান প্রচার করিবাকু যাউনাহান্তি, তাহা বর্তমান বন্ধ হয়ে যাইছি, তেণুকরি সে বর্তমান আউ লুকায়িত ভাবরে রহিবাকু চাউনাহান্তি, মাত্র সে প্রকাশ্যরে লোকমানক নিকটরে নিজকু প্রকাশ করুছন্তি। বর্তমান সে যাহা করিবাকু যাউছন্তি তাহা ভাববাণী অনুযায়ী সফল হেবাকু যাউছি। দেখন্তু চৌদ ও পনের পদরে লেখা আছে, আউ যীশু গোটিয়ে গর্ধব শাবক পাই তাহা উপরে আরোহণ কলে, যেপরি লেখা অছি, আগো শিওনর কন্যে ভয় কর না, দেখ তোর রাজা আসুছন্তি, সে গর্ধব শাবক উপরে আরোহণ করে আসুছন্তি। ତେବେ ଯୀଶୁ ଏପରି କାହିଁକି କଲେ? ଯେପରି ଭାଉବାଣୀ ଅନୁଯାୟୀ ସମସ୍ତ ବିଷୟ ସଫଳ ହୁଏ, ଏଥି ନିମନ୍ତେ ଏହିପରି ଘଟିଲା। ଜିଖରିୟ ନଅ ପର୍ବର ନଅ ପଦରେ ଯେଉଁ ଭାଉବାଣୀ ହୋଇଥିଲା ତାହା ଏହିଠାରେ ସଫଳ ହେଲା। ଦେଖନ୍ତୁ, ପୁରାତନ ନିୟମରେ ଜିଖରିୟ ପୁସ୍ତକ ନଅ ପର୍ବର ନଅ ପଦରେ ଲେଖା ଅଛି, ଗୋ ସିଓନ କନ୍ୟେ, ଅତିଶୟ ଉଲ୍ଲାସ କର, ଗୋ ଜିରୁସାଲମ କନ୍ୟେ, ଜୟଧ୍ୱନି କର, ଦେଖ ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି, ସେ ଧର୍ମମୟ ପରିତାଣ ବିଶିଷ୍ଟ, ସେ ନମ୍ରଶୀଳ ଓ ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ତେଣୁକରି ଏହି ଭାଉବାଣୀ ଯୀଶୁଙ୍କ ଜୀବନରେ ସଫଳ ହେବାକୁ ଥିଲା। ସେ କେବଳ ଈଶ୍ୱରଙ୍କ ବାକ୍ୟକୁ ସଫଳ କରିବା ନିମନ୍ତେ ସେ ଜେରୁସାଲମକୁ ଯାତ୍ରା କରିନଥିଲେ, ମାତ୍ର ଈଶ୍ୱରଙ୍କ ଇଚ୍ଛାକୁ ମଧ୍ୟ ସଫଳ କରିବା ନିମନ୍ତେ ଜେରୁସାଲମକୁ ଯାତ୍ରା କରିଥିଲେ। ସେ ଜାଣିଥିଲେ ଯେ ଯୁହୁଦୀମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚକ୍ରାନ୍ତ କରିଅଛନ୍ତି, ମାତ୍ର ସେ ସେଥିପ୍ରତି ଭୟ କରିନଥିଲେ। କିନ୍ତୁ ପ୍ରକାଶ୍ୟରେ ନିଜକୁ ମସିହ ରୂପେ ଜଗତ ନିକଟରେ ପ୍ରକାଶ କରି ସେହି କୃଷୀୟ ମୃତ୍ୟୁକୁ ବହନ କରିବା ନିମନ୍ତେ ଆଗେଇ ଯାଇଥିଲେ, ଯେପରି ତଦ୍ୱାରା ଈଶ୍ୱରଙ୍କ ମହତ୍ ଯୋଜନା ସଫଳ ହେବାକୁ ପାରେ। କିନ୍ତୁ ଷୋହଳ ପଦରେ ଲେଖାଯାଏ ଯେ ଶିଷ୍ୟମାନେ ସେତେବେଳେ ତହିଁର ଭାବ କିଛି ବୁଝିପାରିନଥିଲେ, ମାତ୍ର ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏ ସମସ୍ତ ବିଷୟ ଯେ ତାହାଙ୍କ ସମ୍ବନ୍ଧରେ ଲେଖାଯାଇଥିଲା, ପୁଣି ତାହାଙ୍କ ପ୍ରତି ଯେ ସେମାନେ ଏହିସବୁ କରିଥିଲେ ତାହା ସେମାନଙ୍କ ମନରେ ପଡ଼ିଲା। କିନ୍ତୁ ଏଠାରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଯୀଶୁ ଗଧ ଉପରେ କାହିଁକି ଚଢ଼ି ଯାତ୍ରା କଲେ? ସେ କ'ଣ ଆଉ କିଛି ଯାନ ଉପରେ ବା ପଶୁ ଉପରେ ଚଢ଼ି ଯାତ୍ରା କରିପାରିନଥାନ୍ତେ? ତେବେ ପ୍ରଥମତଃ ଏହା ଭାବବାଣୀ ଅନୁଯାୟୀ ସଫଳ ହେବାକୁ ଥିଲା, ଓ ଦ୍ୱିତୀୟତଃ ସେହି ସମୟରେ ରାଜାମାନେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ ସେମାନେ ଘୋଡ଼ା ଉପରେ ଚଢ଼ି ଯାତ୍ରା କରୁଥିଲେ, ଓ ଯେତେବେଳେ ସେମାନେ ଯୁଦ୍ଧରୁ ଫେରି ଆସୁଥିଲେ ସେତେବେଳେ ଶାନ୍ତିର ପ୍ରତୀକ ସ୍ୱରୂପେ ଗଧ ଉପରେ ଚଢ଼ି ଫେରି ଆସୁଥିଲେ। ତେଣୁ ପ୍ରଭୁ ଯୀଶୁ ଗଧ ଉପରେ ଚଢ଼ି ଯାତ୍ରା କରିବା ଦ୍ୱାରା ସେ ଯିଏ ସେହି ଶାନ୍ତି ରାଜା, ଏହା ଜଗତ ନିକଟରେ ପ୍ରକାଶ କରିଥିଲେ, କାରଣ ସେ ଆମମାନଙ୍କୁ ଶାନ୍ତି ଦେବା ପାଇଁ ଏହି ଜଗତକୁ ଆସିଥିଲେ। କିନ୍ତୁ ଯେତେବେଳେ ଲୋକେ ତାହାଙ୍କର ସାକ୍ଷ୍ୟ ବହନ କରି ତାହାଙ୍କର ପ୍ରଶଂସା କରିବାକୁ ଲାଗିଲେ ଓ ତାହାଙ୍କୁ ରାଜା ରୂପେ ସମ୍ମାନିତ କରିବାକୁ ଲାଗିଲେ, ସେତେବେଳେ ଫାରୁସିମାନେ ତାହା ଦେଖି ଆଉ ସମ୍ଭାଳି ପାରିଲେ ନାହିଁ। ସେମାନେ ଯୀଶୁଙ୍କ ପ୍ରତି ଈର୍ଷାରେ ପରିପୂର୍ଣ୍ଣ ହେଲେ। ସେଥିପାଇଁ 19 ପଦରେ ଲେଖା ଅଛି, ସେଥିରେ ଫାରୁସିମାନେ ପରସ୍ପର କୁହାକୁହି ହେଲେ, ଦେଖୁଛ ତ ତୁମମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି। ଦେଖ, ଜଗତଟା ଯାକ ତାହାର ପଛରେ ଗଲେଣି। ଏହି ଅଂଶରେ ଫାରୁସିମାନଙ୍କର ମନୋଭାବକୁ ଆପଣ ଲକ୍ଷ୍ୟ କରିପାରିବେ। କେବଳ ସେତିକି ନୁହେଁ, ଏହି ଯେଉଁ ଲୋକସମୂହ ତାହାଙ୍କୁ ରାଜା ରୂପେ ଅଭିନନ୍ଦନ ଜଣାଉଛନ୍ତି, ସେମାନେ ତାହାଙ୍କୁ ଏହାପରେ କୃଶରେ ଚଢ଼ାଉ, କୃଶରେ ଚଢ଼ାଉ ବୋଲି ଚିତ୍କାର କରିବେ। ବାସ୍ତବରେ ଏହି ସମୟରେ ଯଦିଓ ସେ ସେହି ମୁକୁଟର ଅଧିକାରୀ ହୋଇଥିଲେ, ମାତ୍ର ସେ ତାହା ଏହିପରି ସହଜ ଉପାୟରେ ଗ୍ରହଣ କରିବାକୁ ଚାହିଁନଥିଲେ, ବା ଈଶ୍ୱରଙ୍କର ଅଭିମତ ବିରୁଦ୍ଧରେ ଯାଇ ସେହି ମୁକୁଟକୁ ଗ୍ରହଣ କରିବାକୁ ଚାହିଁନଥିଲେ। ଯଦି ସେ ତାହା କରିଥାନ୍ତେ, ତାହେଲେ ଆଜି ଆପଣ ଓ ମୁଁ ଆମେ ଉଦ୍ଧାର ପାଇପାରିନଥାନ୍ତୁ। ସେ ଯଦିଓ ସେହି ଅଳ୍ପ ସମୟ ନିମନ୍ତେ ବିଜୟର ସହିତ ଯାତ୍ରା କରିଥିଲେ, ଅର୍ଥାତ୍ ତାହାଙ୍କର ଶତ୍ରୁମାନଙ୍କ ସମ୍ମୁଖରେ ପ୍ରକାଶରେ ନିଜକୁ ରାଜା ରୂପେ ପ୍ରକାଶ କରି ଜେରୁସାଲମକୁ ବିଜୟର ସହିତ ଯାତ୍ରା କରିଥିଲେ, ମାତ୍ର ତାହା ତାଙ୍କର ପ୍ରକୃତ ବିଜୟ ଯାତ୍ରା ନୁହେଁ, କାରଣ ଏହାପରେ ସେ ସେହି କୃଷ୍ୟ ମୃତ୍ୟୁକୁ ବରଣ କରିବାକୁ ଯାଉଥିଲେ। ମାତ୍ର ସେ ଯେତେବେଳେ ଏହି ଜଗତକୁ ପୁନର୍ବାର ଆଗମନ କରିବେ ଏହି ଜଗତର ବିଚାର କରିବା ପାଇଁ, ସେତେବେଳେ ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରିବେ, ଆଉ ତାହା ହିଁ ହେବ ତାହାଙ୍କର ପ୍ରକୃତ ବିଜୟ ଯାତ୍ରା। ତେବେ ସେତେବେଳେ କ'ଣ ଆମେ ତାଙ୍କର ପ୍ରଜା ରୂପେ ଗଣିତ ହୋଇପାରିବା କି? ଆମେ କ'ଣ ତାହାଙ୍କ ସମ୍ମୁଖରେ ଛିଡ଼ା ହୋଇପାରିବା କି? ଆମେ କ'ଣ ତାହାଙ୍କ ନିକଟରେ ଯୋଗ୍ୟ ପ୍ରଜା ରୂପେ ବିବେଚିତ ହୋଇପାରିବା କି? ଆସନ୍ତୁ ଏହାପରେ ଦେଖିବା ଯେ ଯୀଶୁ କ'ଣ କରିବା ପାଇଁ ଯାଉଅଛନ୍ତି। 20-22 ପଦରେ ଲେଖା ଅଛି, ପର୍ବ ସମୟରେ ଉପାସନା କରିବା ନିମନ୍ତେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେକ ଗ୍ରୀକ୍ ଲୋକ ଥିଲେ। ସେମାନେ ଗାଲିଲିସ୍ଥ ବେତସାଇଦା ନିବାସୀ ଫିଲିପଙ୍କ ନିକଟକୁ ଆସି ତାହାଙ୍କୁ ଅନୁରୋଧ କରି କହିଲେ, ମହାଶୟ, ଯୀଶୁଙ୍କୁ ଦର୍ଶନ କରିବା ନିମନ୍ତେ ଆମମାନଙ୍କର ଇଚ୍ଛା। ଫିଲିପ ଯାଇ ଆନ୍ଦ୍ରିୟଙ୍କୁ କହିଲେ, ପୁଣି ଆନ୍ଦ୍ରିୟ ଓ ଫିଲିପ ଯାଇ ଯୀଶୁଙ୍କୁ କହିଲେ। ଏଠାରେ ଲକ୍ଷ୍ୟ କରିବେ ଯେ ଏହା ପରେ ପରେ ଯୀଶୁ ମନ୍ଦିରକୁ ଯାଇ ତହିଁରେ ପ୍ରବେଶ କଲେ ଓ ସେଠାରେ ସେ ଗ୍ରୀକ୍ମାନଙ୍କ ସହିତ କଥାବାର୍ତ୍ତା କରୁଅଛନ୍ତି। ଯଦିଓ ସେମାନେ ସିଧାସଳଖ ଯୀଶୁଙ୍କ ନିକଟକୁ ଯିବା ପାଇଁ ସମର୍ଥ ହୋଇପାରିନଥିଲେ, ମାତ୍ର ଫିଲିପ ଓ ଆନ୍ଦ୍ରିୟଙ୍କ ସାହାଯ୍ୟରେ ସେମାନେ ଯୀଶୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଓ ତାହାଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ସୁଯୋଗ ପାଇଛନ୍ତି। ତେବେ ଦେଖନ୍ତୁ, ଯେତେବେଳେ ସେମାନେ ଯୀଶୁଙ୍କ ନିକଟକୁ ଯାଇଛନ୍ତି, ଯୀଶୁ ସେମାନଙ୍କୁ କ'ଣ କହୁଅଛନ୍ତି? 23-26 ମଧ୍ୟରେ ଲେଖା ଅଛି, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ ତାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହେଲେ ବହୁତ ଫଳ ଫଳେ। ଯିଏ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରେ ସେ ତାହା ହରାଇବ, ଆଉ ଯିଏ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। କେହି ଯେବେ ମୋହର ସେବକ ତେବେ ସେ ମୋହର ଅନୁଗମନ କରୁ, ଆଉ ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେହିଠାରେ ରହିବ। କେହି ଯେବେ ମୋହର ସେବା କରେ ତେବେ ପିତା ତାହାକୁ ସମ୍ମାନ ଦେବେ। ଏହି ଅଂଶରେ ଆପଣ ଦେଖିବେ ଯେ ଯୀଶୁ ସେମାନଙ୍କୁ, ଅର୍ଥାତ୍ ଏଠାରେ ସେ ଶିଷ୍ୟମାନଙ୍କୁ ଓ ଗ୍ରୀକ୍ମାନଙ୍କୁ ଏହି କଥା କହନ୍ତି, ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ତେବେ ଗ୍ରୀକ୍ମାନେ ପ୍ରଭୁ ଯୀଶୁଙ୍କୁ ଦେଖିବା ନିମନ୍ତେ ଇଚ୍ଛା କରିବାର କାରଣ ହେଉଛି ଯେ ସେମାନେ ତାହାଙ୍କ ବିଷୟରେ ଶୁଣିଥିଲେ, ସମ୍ଭବତଃ ତାହାଙ୍କ ଆଶ୍ଚର୍ଯ୍ୟକର୍ମ ବିଷୟରେ ହୋଇପାରେ, ବିଶେଷ କରି ଲାଜାରଙ୍କୁ ମୃତ୍ୟୁରୁ ଉଠାଇବା ବିଷୟ ମଧ୍ୟ ଶୁଣିଥିଲେ। ତେଣୁକରି ସେମାନେ ତାହାଙ୍କୁ ଦେଖିବାକୁ ଇଚ୍ଛା କରିଥିଲେ, ମାତ୍ର ଯୀଶୁ ସେମାନଙ୍କର ଚିନ୍ତାଧାରାକୁ ନେଇଯାଆନ୍ତି ତାହାଙ୍କର ସେହି କୃଶ ଉପରକୁ। କାରଣ ଯେତେବେଳେ ସେ କହନ୍ତି ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ, ସେତେବେଳେ ସେ ତାହାଙ୍କର ସେହି କୃଶକୁ ଦର୍ଶାନ୍ତି। କିନ୍ତୁ ଆପଣ ଜାଣିଥିବେ ଯେ ସେ ତାହାଙ୍କର ପ୍ରଚାର କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କ ମାତାଙ୍କୁ କହିଥିଲେ, ମୋର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ। କିନ୍ତୁ ଏଠାରେ ସେ କହନ୍ତି ମୋହର ସମୟ ଉପସ୍ଥିତ, କାରଣ ସେ ସେହି କୃଷିୟ ମୃତ୍ୟୁବରଣ କରିବାକୁ ଯାଉଅଛନ୍ତି। ସେ ଈଶ୍ୱରଙ୍କର ସେହି ମହତ୍ ଅଭିମତକୁ ସଫଳ କରିବା ନିମନ୍ତେ ଆଗେଇ ଯାଉଛନ୍ତି। ସେ ଈଶ୍ୱରଙ୍କର ବାଧ୍ୟ ହେଉଛନ୍ତି, ଏପରିକି ସେ ସେହି କୃଷିୟ ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱରଙ୍କର ଆଜ୍ଞାବହ ହେଉଛନ୍ତି। କାହିଁକି? ଆପଣ ଯଦି ଗାଲାତୀୟ 3 13-14 ପଦ ପାଠ କରିବେ ତାହେଲେ ଜାଣିପାରିବେ ଯେ ସେ କାହିଁକି ସେହି କୃଷିୟ ମୃତ୍ୟୁବରଣ କଲେ। ଦେଖନ୍ତୁ, ସେଠାରେ ଲେଖା ଅଛି, ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହମଙ୍କର ଆଶୀର୍ବାଦ ଯେପରି ବିଜାତିମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ, ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ। କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ ସେ ଅଭିଶପ୍ତ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସେହି ପାପରୁ ଉଦ୍ଧାର କରିବା ପାଇଁ ଓ ସେହି ଦଣ୍ଡରୁ ଆମକୁ ମୁକ୍ତ କରିବା ପାଇଁ ନିଜେ ଅଭିଶପ୍ତ ହେଲେ, ଯେପରି ସେ ଆମମାନଙ୍କୁ ବ୍ୟବସ୍ଥାର ଅଧୀନରୁ ମୁକ୍ତ କରନ୍ତି। କାରଣ ଆଜି ଯଦି ଆମେ ନିଜର ପାପ ହେତୁ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ବିଚାରିତ ହୋଇଥାନ୍ତୁ, ତାହେଲେ ଆମେ ଏହି ଜଗତରେ ମୁହୂର୍ତ୍ତେ ମାତ୍ର ବଞ୍ଚି ରହିବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୋଇପାରିନଥାନ୍ତୁ। ମାତ୍ର ପ୍ରଭୁ ଯୀଶୁଙ୍କ ହେତୁ ଆଜି ଆମେ ରକ୍ଷା ପାଇଯାଉଛୁ, ଯେହେତୁ ସେ ଆମମାନଙ୍କ ପାପ ନିମନ୍ତେ ତାହାଙ୍କର ସେହି ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇଅଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପାପ କରି ଚାଲିଥିବା, ମାତ୍ର ଆମକୁ ଆମର ପାପ ନିମନ୍ତେ ଅନୁତାପ କରି କ୍ଷମା ମାଗିବାକୁ ହେବ। କାରଣ ଈଶ୍ୱର ଯଦିଓ ଦୀର୍ଘ ସହିଷ୍ଣୁ, ମାତ୍ର ଚିରସହିଷ୍ଣୁ ନୁହନ୍ତି, ଓ ସେ ଏହି ଉଦ୍ଧାରର ଯୋଜନା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହିଁ ସାଧନ କଲେ, ଯେପରି ଆପଣ ଓ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କ ନିକଟରେ ନିଜର ପାପକୁ ସ୍ୱୀକାର କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ଜୀବନରେ ପ୍ରବେଶ କରୁ। ତେଣୁ ଆମେ ଯଦି ନିଜର ପାପରୁ ଉଦ୍ଧାର ପାଇବାକୁ ଚାହୁଁ, ତାହେଲେ ସେହି ଯୀଶୁଖ୍ରୀଷ୍ଟଙ୍କର କୃଶ ନିକଟକୁ ଯିବାକୁ ହେବ ଓ ନିଜର ପାପ ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କରିବାକୁ ହେବ। ତାହେଲେ ଆମେ ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନରେ ପ୍ରବେଶ କରିପାରିବା। ତେବେ ଆପଣ ପ୍ରଶ୍ନ କରିପାରନ୍ତି ଯେ ସେ ତ ସେହି କୃଷିୟ ମୃତ୍ୟୁ ଭୋଗ କରିବାକୁ ଯାଉଥିଲେ, ତାହେଲେ ସେ କିପରି କହିଲେ ଯେ ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ? ଏହାର କାରଣ ହେଉଛି ଯେ ସେହି କୃଷିୟ ମୃତ୍ୟୁ ଦ୍ୱାରା ସେ ମହିମାନ୍ୱିତ ହେବାକୁ ଯାଉଥିଲେ, କାରଣ ସେ ସେହି କୃଷିୟ ମୃତ୍ୟୁ ଦ୍ୱାରା ଈଶ୍ୱରଙ୍କୁ ମହିମାନ୍ୱିତ କରିବାକୁ ଯାଉଥିଲେ। ତେଣୁକରି ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠି ଗୌରବ ଓ ମହିମାର ମୁକୁଟରେ ବିଭୂଷିତ ହୋଇଥିଲେ। ସେଥିପାଇଁ ଏବ୍ରି 12 2 ଲେଖା ଅଛି, ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି
ଧୈର୍ଯ୍ୟ ସହ କୃଷୀୟ ମୃତ୍ୟୁଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ତେଣୁକରି ଆପଣ ଦେଖନ୍ତୁ, ସେହି କୃଶରେ ଈଶ୍ୱରଙ୍କ ମହିମା ପ୍ରକାଶିତ ହୋଇଥିଲା। ତେଣୁକରି ସେ କହିପାରିଥିଲେ ଯେ ମନୁଷ୍ୟପୁତ୍ର ମହିମାନ୍ୱିତ ହେବା ନିମନ୍ତେ ସମୟ ଉପସ୍ଥିତ। ପ୍ରିୟ ବନ୍ଧୁ, ଯେତେବେଳେ ସେ ମୋ ନିମନ୍ତେ ଓ ଆପଣଙ୍କ ନିମନ୍ତେ ସେହି କୃଶରେ ମୃତ୍ୟୁଭୋଗ କଲେ, ସେତେବେଳେ ସେ ମହିମାନ୍ୱିତ ହେଲେ। ସେ ମଧ୍ୟ ଯେତେବେଳେ ସେହି ସମାଧିରୁ ବାହାରି ଆସିଲେ, ସେତେବେଳେ ସେ ମହିମାନ୍ୱିତ ହେଲେ। ବାସ୍ତବରେ ସେହି କୃଶରେ ଅଛି ଦୟା, କ୍ଷମା ଓ ମୁକ୍ତି। ଯେଉଁମାନେ ସେହି କୃଶ ପ୍ରତି ଦୃଷ୍ଟି କରନ୍ତି, ସେମାନେ ସେହି ଦୟା, କ୍ଷମା ଓ ମୁକ୍ତିକୁ ଉପଲବ୍ଧି କରିପାରନ୍ତି। ଏହି ଅଂଶରେ ମଧ୍ୟ ଆପଣ ଦେଖିବେ, ଯୀଶୁ ସେହି ଗ୍ରୀକ୍ମାନଙ୍କୁ ଏକ ଉପମା ଆକାରରେ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଦୃଷ୍ଟି ଆଗରେ ରଖି ଶିକ୍ଷା ଦିଅନ୍ତି। ତାହା ହେଉଛି ସେହି ଗହମ ବୀଜର ଉପମା। କାରଣ ଗହମ ବୀଜ ଯେପରି ମୃତ୍ତିକାରେ ପଡ଼ି ମରିଲେ ଅଧିକ ଫଳ ଉତ୍ପନ୍ନ କରିପାରେ, ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଅନେକଙ୍କ ପ୍ରତି ଜୀବନଦାୟକ। ସେଦିନ ଗ୍ରୀକ୍ମାନେ ଯୀଶୁଙ୍କୁ କେବଳ ଶାରୀରିକ ଭାବେ ଦେଖିବାକୁ ଚାହିଁଥିଲେ, ମାତ୍ର ଯୀଶୁ ସେମାନଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ ତୁମେମାନେ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ସେହି କୃଷୀୟ ମୃତ୍ୟୁ ଓ ପୁନରୁତ୍ଥାନର ବାସ୍ତବତାକୁ ଅନୁଭବ ନ କରିଛ, ସେ ପର୍ଯ୍ୟନ୍ତ ତୁମେମାନେ ଖ୍ରୀଷ୍ଟଙ୍କର ବାସ୍ତବ ପରିଚୟ ପାଇପାରିବ ନାହିଁ। ପ୍ରିୟ ବନ୍ଧୁ, ଅନେକ ଭାବନ୍ତି ଯେ ପ୍ରଭୁ ଯୀଶୁଙ୍କର ସୁସମାଚାର ପଢ଼ିଦେଲେ ବା ତାହାଙ୍କ ବିଷୟରେ ଜାଣିଦେଲେ ସେମାନେ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଯିବେ, ମାତ୍ର ତା ଭୁଲ ଧାରଣା। ଯେପର୍ଯ୍ୟନ୍ତ ଆମେ ପ୍ରଭୁ ଯୀଶୁଙ୍କର ସେହି କୃଷୀୟ ମୃତ୍ୟୁର ଓ ତାହାଙ୍କ ପୁନରୁତ୍ଥାନର ବାସ୍ତବତାକୁ ଉପଲବ୍ଧି ନ କରିଛୁ, ସେ ପର୍ଯ୍ୟନ୍ତ ଆମେ ତାହାଙ୍କର ପରିଚୟ ପାଇପାରିବା ନାହିଁ କି ବାସ୍ତବ ଜୀବନ ପାଇବା ନାହିଁ। ଯଦି ଆମେ ଆତ୍ମିକ ଜୀବନରେ ବଞ୍ଚି ରହିବାକୁ ଚାହୁଁ ଓ ସେହି ଅନନ୍ତ ଜୀବନ ପାଇବାକୁ ଚାହୁଁ, ତାହେଲେ ପ୍ରଭୁ ଯୀଶୁଙ୍କର ସେହି କୃଷୀୟ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରିବାକୁ ହେବ। ତେବେ ଯାଇ ଆମେ ଜୀବନ ପାଇପାରିବା ଓ ପ୍ରଭୁ ଯୀଶୁଙ୍କର ସେହି କୃଷୀୟ ମୃତ୍ୟୁର ବାସ୍ତବ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ। ଏଥିସହିତ ସେ ସେମାନଙ୍କ ନିକଟରେ ଏକ ମହାନ ସତ୍ୟକୁ ଉପସ୍ଥାପିତ କରନ୍ତି, ଯାହାକି ଏହି ବାର ପର୍ବର 25 ପଦରେ ଉଲ୍ଲେଖ କରାଯାଇଅଛି। ଏଠାରେ ଦୁଇଟି ବିଷୟ ଆମେ ଲକ୍ଷ୍ୟ କରୁଅଛୁ। ପ୍ରଥମଟି ହେଲା ଶାରୀରିକ ଜୀବନ ପ୍ରତି ଲକ୍ଷ୍ୟ କରି ସେ କହନ୍ତି, ଯେ ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରେ ସେ ତାହା ହରାଇବ। ଅର୍ଥାତ୍ ଯେଉଁମାନେ ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରି ଏହି ଜଗତର ସମସ୍ତ ଭୋଗବିଳାସରେ ଆସକ୍ତ ରୁହନ୍ତି ଓ ଜଗତର ଜାଗତିକତାକୁ ଉପଭୋଗ କରନ୍ତି, ସେମାନେ ନିଜର ବିନାଶ ନିମନ୍ତେ ତାହା କରନ୍ତି। କିନ୍ତୁ ସେ ପୁଣି କହନ୍ତି, ଆଉ ଯିଏ ଆପଣା ପ୍ରାଣକୁ ଇହ ଜଗତରେ ଘୃଣା କରେ ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ। ଏହା ହେଉଛି ଆତ୍ମିକ। ଏହାର ଅର୍ଥ, ଯଦି ଆପଣ ଏହି ଜଗତ ନିମନ୍ତେ ନ ବଞ୍ଚନ୍ତି କିମ୍ବା ଏହି ଜଗତର ବିଷୟ ବାସନା ନିମନ୍ତେ ନ ବଞ୍ଚନ୍ତି, ତାହେଲେ ଆପଣ ଆପଣଙ୍କର ସେହି ଜୀବନକୁ ଅନନ୍ତ ଜୀବନ ନିମନ୍ତେ ସୁରକ୍ଷା କରନ୍ତି। ଆଉ ସେହି ଅନନ୍ତ ଜୀବନ ଆସେ କେଉଁଠୁ? ତାହା କେବଳ ଖ୍ରୀଷ୍ଟଙ୍କଠାରୁ ଆସେ, ଯିଏକି ଆମ୍ଭମାନଙ୍କ ନିମନ୍ତେ ସେହି କୃଷୀୟ ମୃତ୍ୟୁବରଣ କରି ଓ ତୃତୀୟ ଦିନରେ ପୁନରୁତ୍ଥିତ ହୋଇ ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ସାଧନ କରି ଆମମାନଙ୍କୁ ଜୀବନ ପ୍ରଦାନ କରିଅଛନ୍ତି। କାରଣ ସେ ହେଉଛନ୍ତି ପୁନରୁତ୍ଥାନ ଜୀବନ, ଯାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ପାପରୁ ଉଦ୍ଧାର ପାଇ ଜୀବନରେ ପ୍ରବେଶ କରୁ, ଅର୍ଥାତ୍ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରି ସେ ଅନନ୍ତ ଜୀବନର ଅଧିକାରୀ ହେଉ। ତେବେ ପ୍ରଭୁ ଯୀଶୁ କେବଳ ସେତିକିରେ ରହିଗଲେ ନାହିଁ, ସେ ଆହୁରି କହନ୍ତି, ଯାହାକି 26 ପଦରେ ଲେଖା ଅଛି, କେହି ଯେବେ ମୋର ସେବକ ତେବେ ସେ ମୋର ଅନୁଗମନ କରୁ, ଆଉ ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେହିଠାରେ ରହିବ। କେହି ଯେବେ ମୋର ସେବା କରେ ତେବେ ପିତା ତାହାକୁ ସମ୍ମାନ ଦେବେ। ଏହି ଅଂଶରେ ସେ ସେମାନଙ୍କୁ ତାହାଙ୍କର ଅନୁଗମନ କରିବାକୁ କହନ୍ତି ଓ ସେ ସେହି କୃଷୀୟ ମୃତ୍ୟୁ ନିମନ୍ତେ ଅଗ୍ରସର ହେଉଥିଲେ, କିନ୍ତୁ ସେ ପ୍ରତିଜ୍ଞା କରନ୍ତି, ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେହିଠାରେ ରହିବ। ତେବେ ପ୍ରଭୁ ଯୀଶୁ ଆଜି କେଉଁଠି? ସେ ଆଜି ସ୍ୱର୍ଗରେ ପିତାଙ୍କର ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ, ଓ ସେ ଚାହାନ୍ତି ଆମେ ଯେପରି ସେହି ଈଶ୍ୱରଙ୍କ ସହିତ ରହୁ ଓ ସେହି ସ୍ୱର୍ଗୀୟ ବିଭବର ଭାଗୀ ହେଉ। ମାତ୍ର ତାହା କେବଳ ଖ୍ରୀଷ୍ଟଙ୍କ କୃଷକୁ ଲକ୍ଷ୍ୟ କରି ଆମେ ଜୀବନ ଅତିବାହିତ କରିବା ଦ୍ୱାରା ଓ ଖ୍ରୀଷ୍ଟଙ୍କ କୃଷୀୟ ମୃତ୍ୟୁ ଓ ପୁନରୁତ୍ଥାନର ବାସ୍ତବ ଅଭିମତକୁ ସଫଳ କରିବା ଦ୍ୱାରା ସେହି ଜୀବନରେ ପ୍ରବେଶ କରି ଈଶ୍ୱରଙ୍କ ସହିତ ବାସ କରିପାରିବା। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଏହି ଶିକ୍ଷା ଦେବା ପାଇଁ ଚାହାନ୍ତି, ଯେପରି ଆମେ ନିଜର ପାପ ନିମନ୍ତେ ଅନୁତପ୍ତ ହେଉ ଆଉ ସେହି ପାପ ସମସ୍ତ ତାଙ୍କର ସେହି କୃଷ ନିକଟରେ ସ୍ୱୀକାର କରି କ୍ଷମା ମାଗି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ତାହେଲେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ଯନ୍ତ୍ରଣାର ବାସ୍ତବ ଅଭିମତକୁ, ତାଙ୍କର ସେହି କୃଷୀୟ ପ୍ରେମର ବାସ୍ତବ ଅଭିମତକୁ ସଫଳ କରିପାରିବା। କିନ୍ତୁ କେବଳ ସମବେଦନା ଜ୍ଞାପନ କରିବା ଦ୍ୱାରା ନୁହେଁ, ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସେହି ବିଶ୍ୱାସ ଆଉ ସେହି ଅନୁତପ୍ତ ହୃଦୟ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣଙ୍କ ନିମନ୍ତେ ଏକ ପ୍ରଶ୍ନ, ଆଉ ଏହି ପ୍ରଶ୍ନର ସଠିକ୍ ଉତ୍ତରଦାତାମାନଙ୍କୁ ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଏକ ଉପହାର ପ୍ରଦାନ କରାଯିବ। ପ୍ରଶ୍ନଟିର ଉତ୍ତର ଦେବା ସମୟରେ ପ୍ରଶ୍ନର ନମ୍ବର ଲେଖିବାକୁ ଭୁଲିବେ ନାହିଁ ଓ ଉତ୍ତରଟି 5 ଦିନ ମଧ୍ୟରେ ଆମର ହସ୍ତଗତ ହେବା ଉଚିତ। ଉତ୍ତର ସହିତ ଆପଣଙ୍କର ମତାମତ ତଥା ଜୀବନର ସାକ୍ଷ୍ୟ ଯଦି କିଛି ଥାଏ ତାହେଲେ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ପ୍ରଶ୍ନର ନମ୍ବର ହେଉଛି 263। ପ୍ରଶ୍ନଟି ହେଉଛି, ପ୍ରଭୁ ଯୀଶୁ ତାଙ୍କର ମୃତ୍ୟୁ ବିଷୟ ନେଇ କେଉଁ ଉପମା ଦେଇଥିଲେ? ପ୍ରଶ୍ନଟି ଆଉଥରେ ଶୁଣନ୍ତୁ, ପ୍ରଭୁ ଯୀଶୁ ତାଙ୍କର ମୃତ୍ୟୁ ବିଷୟ ନେଇ କେଉଁ ଉପମାଟି ଦେଇଥିଲେ? ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।